କୁହନ୍ତୁ ମ୍ୟାଡ଼ାମ୍। ନମସ୍କାର, ମୁଁ ରଞ୍ଜିତା ନାୟକ। 58 ୱାର୍ଡରୁ ଆସିଥିଲୁ ଆମେ ଜେଣ୍ଡର ଟ୍ରେନିଂ ପାଇଁ। ଜେଣ୍ଡର ଟ୍ରେନିଂରୁ ଆମେ କିଛି ଶିଖିବାକୁ ପାଇଲୁ, ନାରୀ ପୁରୁଷ ଜେଣ୍ଡର ଭିତରେ ଆମର କିଛି ପ୍ରଭାତ ନାହିଁ, କିଛି ଶିଖିଲୁ, କିଛି ଜାଣିଲୁ, ସେଥିପାଇଁ ଆମେ ବହୁତ ଖୁସି। ଆଜ୍ଞା, ଆମେ କିଛି ଶିଖିବାକୁ ପାଇଲୁ ଏଠୁ, ଆମ ମହିଳା ପୁରୁଷ ଜେଣ୍ଡର ଭିତରେ ଆମର କିଛି ପ୍ରଭେଦ ନାହିଁ। ଟ୍ରେନିଂ ପାଇଥିବାରୁ ଆମେ ବହୁତ ଖୁସି।